ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଭାରତ ରତ୍ନରେ ସମ୍ମାନିତ କଲେ ରାଷ୍ଟ୍ରପତି। ଦେଶର ବିଭିନ୍ନ ସ୍ଥାନରେ ଆଜି ପାଳିତ ହେଉଛି ଇଷ୍ଟର ପର୍ବ। ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ 2 ତାରିଖଠାରୁ ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ସକାଳୁଆ ପାଠପଢ଼ା ନେଇ ସରକାରଙ୍କ ନିଷ୍ପତ୍ତି ଏବଂ ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା 2-4 ଡିଗ୍ରୀ ଯାଏଁ ହ୍ରାସ ପାଇବା ନେଇ ପାଣିପାଗ ବିଭାଗର ସୂଚନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରିଛନ୍ତି। ରାଷ୍ଟ୍ରପତି ଶ୍ରୀ ଆଡଭାନୀଙ୍କୁ ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଏହି ପୁରସ୍କାର ପ୍ରଦାନ କରିଥିଲେ। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମାନ ପ୍ରଦାନ ସମୟରେ ଉପସ୍ଥିତ ଥିଲେ। ଏକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ଲାଲକୃଷ୍ଣ ଆଡଭାନୀ 7 ଦଶନ୍ଧିରୁ ଅଧିକ ସମୟ ଧରି ଦେଶ ପାଇଁ ଅତୁଟ ନିଷ୍ଠା ଏବଂ ଅସାଧାରଣ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ଗୃହମନ୍ତ୍ରୀ ଓ ଉପପ୍ରଧାନମନ୍ତ୍ରୀ ଭାବେ ସେ ସର୍ବଦା ଜାତୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇଥିଲେ, ଯାହା ତାଙ୍କୁ ଦଳୀୟ ସ୍ତରରୁ ଉର୍ଦ୍ଧ୍ୱରେ ଥିବା ଲୋକଙ୍କଠାରୁ ସମ୍ମାନ ଓ ପ୍ରଶଂସା ସାଉଁଟିଛି। ଦେଶର ଆଜି ବିଭିନ୍ନ ପ୍ରାନ୍ତରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ଭାଇଭଉଣୀମାନେ ଅତ୍ୟନ୍ତ ଶ୍ରଦ୍ଧାର ସହ ଇଷ୍ଟର ପର୍ବ ପାଳନ କରୁଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖ୍ରୀଷ୍ଟ ଧର୍ମାବଲମ୍ବୀ ଭାଇଭଉଣୀମାନଙ୍କୁ ଇଷ୍ଟର ପର୍ବର ଶୁଭେଚ୍ଛା ଜଣାଇଛନ୍ତି। ବିଶ୍ୱାସ ରହିଛି, ଯୀଶୁ ଶୁଭ ଶୁକ୍ରବାର ଦିନ କ୍ରୁଶବିଦ୍ଧ ହେବାର 3 ଦିନ ପରେ ଅର୍ଥାତ୍ ରବିବାର ଦିନ ପୁନଃ ଜୀବନ ଲାଭ କରିଥିଲେ। ପ୍ରଭୁ ଯୀଶୁଙ୍କର ଏହି ଧରାବତରଣ ଉତ୍ସବକୁ ସର୍ବତ୍ର ଇଷ୍ଟର ପର୍ବ ଭାବେ ପାଳନ କରାଯାଏ। ଇଷ୍ଟର ପର୍ବ ସହ 40 ଦିନ ଧରି ଚାଲିଥିବା ଲେଣ୍ଟ ମାସ ମଧ୍ୟ ଏହି କ୍ରମରେ ଶେଷ ହୋଇଥାଏ। ରାଜ୍ୟର ବିଭିନ୍ନ ଗୀର୍ଜାଘରଗୁଡ଼ିକରେ ଏଥିପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି। ନବରଙ୍ଗପୁର ଜିଲ୍ଲାରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ଭାଇଭଉଣୀମାନେ ନିଜ ପ୍ରିୟଜନଙ୍କ ସମାଧିସ୍ଥଳରେ ଫୁଲ ଦେଇ କ୍ୟାଣ୍ଡେଲ୍ ଜଳାଇ ପର୍ବ ପାଳନ କରିଛନ୍ତି। ଏହାସହ ପ୍ରଭୁ ଯୀଶୁଙ୍କ ପୁନଃ ଉତ୍ଥାନର ଖୁସି ମନାଇ ପବିତ୍ର ବାଇବଲ ପାଠ କରିଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ମଙ୍ଗଳବାରଠାରୁ ବିଦ୍ୟାଳୟଗୁଡ଼ିକର କାର୍ଯ୍ୟ ନିର୍ଘଣ୍ଟ ସମୟ ସକାଳୁ ଆରମ୍ଭ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ସକାଳ 7ଟାରୁ ପୂର୍ବାହ୍ନ 11:30 ପର୍ଯ୍ୟନ୍ତ ଚାଲିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗତକାଲି ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ସମସ୍ତ ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ ପାଇଁ ଏହି ସମୟ ନିର୍ଘଣ୍ଟ ଲାଗୁ ହେବ ବୋଲି ଏହି ନିର୍ଦ୍ଦେଶନାମାରେ ସ୍ୱଷ୍ଟ କରାଯାଇଛି। ଅନ୍ୟପକ୍ଷରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ 2024-25 ଶିକ୍ଷାବର୍ଷ ପାଇଁ କ୍ୟାଲେଣ୍ଡର ପ୍ରକାଶ ପାଇଛି। ଏହି କ୍ୟାଲେଣ୍ଡରରେ ପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀ ପାଇଁ ସମସ୍ତ ଛୁଟି ବିବରଣୀ ନେଇ ସୂଚନା ଦିଆଯାଇଛି। ଚଳିତ ବର୍ଷ ମେ 6ରୁ ଜୁନ୍ 6 ତାରିଖ ଯାଏଁ ଖରା ଛୁଟି ହେବ। ଏହି ଶିକ୍ଷାବର୍ଷରେ 231 କାର୍ଯ୍ୟ ଦିବସ ରହିଛି। ଏହି ସମୟରେ ସକାଳ 10ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସ୍କୁଲରେ ରହିବା ବାଧ୍ୟତାମୂଳକ କରାଯାଇଛି। ସେହିଭଳି ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ସ୍କୁଲରେ ପାନୀୟ ଜଳ, ଓଆର୍ଏସ୍ ପ୍ୟାକେଟ୍ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ସବୁ ଜିଲ୍ଲାସ୍ତରୀୟ ଏବଂ ନିମ୍ନ ଅଦାଲତଗୁଡ଼ିକ ଆସନ୍ତା 8 ତାରିଖରୁ ସକାଳୁ ଆରମ୍ଭ ହେବ। ପୂର୍ବାହ୍ନ 7ଟାରୁ କୋର୍ଟ କାର୍ଯ୍ୟାଳୟ ଖୋଲା ରହିବ। ବ୍ରହ୍ମପୁର, ଛତ୍ରପୁର, ଭୁବନେଶ୍ୱର, କୋରାପୁଟ ସଦର ଏବଂ ପୁରୀ ସଦର ଅଦାଲତ ବ୍ୟତୀତ ଅନ୍ୟ ସବୁ କୋର୍ଟର କାର୍ଯ୍ୟ ସକାଳ 7:30ରୁ 12:30 ପର୍ଯ୍ୟନ୍ତ ଚାଲିବ। ଅନ୍ୟ କୋର୍ଟଗୁଡ଼ିକର କାର୍ଯ୍ୟ ଅପରାହ୍ନ 1 ପର୍ଯ୍ୟନ୍ତ ଚାଲିବ। ସକାଳ 10ଟାରୁ ଅଧଘଣ୍ଟାଏ ପାଇଁ ବିରତି ରହିବ ବୋଲି ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ଆସନ୍ତାକାଲିଠାରୁ ପଞ୍ଜୀକରଣ ଆରମ୍ଭ ହେବ। ଏହା ଏପ୍ରିଲ 15 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ଅଭିଭାବକମାନେ ମନୋନୀତ କେନ୍ଦ୍ରୀୟ ବିଦ୍ୟାଳୟରେ ନିଜ ପିଲାଙ୍କ ନାମଲେଖା ପାଇଁ ଅନ୍ଲାଇନ୍ରେ ପଞ୍ଜୀକରଣ କରିପାରିବେ। ଏପ୍ରିଲ 19 ତାରିଖରେ ପ୍ରଥମ ପ୍ରୋଭିଜନାଲ୍ ଲିଷ୍ଟ ପ୍ରକାଶ ପାଇବ। ସେହିପରି ଦ୍ୱିତୀୟ ତାଲିକା ଏପ୍ରିଲ 29ରେ ଏବଂ ତୃତୀୟ ପ୍ରୋଭିଜନାଲ୍ ତାଲିକା ମେ 8ତାରିଖରେ ପ୍ରକାଶ ପାଇବ। ଏହି ଆଧାରରେ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ। ସୁନ୍ଦରଗଡ଼ ଜିଲ୍ଲାରେ ପଞ୍ଚମ ପର୍ଯ୍ୟାୟ ମେ 20 ତାରିଖରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ପ୍ରସ୍ତୁତି ନେଇ ଆସନ୍ତୁ ଶୁଣିବା ଆମ ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି ସଞ୍ଜୟ କୁମାର ଦାସ କ'ଣ କହୁଛନ୍ତି।
ସୁନ୍ଦରଗଡ ଜିଲ୍ଲାରେ ଚଳିତ ଥର ନିର୍ବାଚନରେ ମୋଟ 15,67,065 ଜଣ ଭୋଟର ସେମାନଙ୍କର ମତ ସାବ୍ୟସ୍ତ କରିବେ। ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା 7,73,571 ରହିଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା 7,93,327 ତୃତୀୟ ଲିଙ୍ଗୀଙ୍କ ସଂଖ୍ୟା 167 18-19 ବର୍ଷ ମଧ୍ୟରେ ଯୁବ ଭୋଟରଙ୍କ ସଂଖ୍ୟା 37,617 ରହିଥିବା ବେଳେ 20-29 ବର୍ଷ ବୟସ ମଧ୍ୟରେ ଭୋଟରଙ୍କ ସଂଖ୍ୟା 3,27,000 ରହିଛି। ଜିଲ୍ଲାରେ ମୋଟ ଭୋଟ ଗ୍ରହଣ କେନ୍ଦ୍ର ସଂଖ୍ୟା 1,847 ସେଥିମଧ୍ୟରୁ ଗ୍ରାମାଞ୍ଚଳରେ 1,419 କେନ୍ଦ୍ରରେ ଭୋଟ ଗ୍ରହଣ କରାଯିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ସହରାଞ୍ଚଳରେ 428 କେନ୍ଦ୍ରରେ ଭୋଟ ଗ୍ରହଣ କରାଯିବ। ଆଗାମୀ ଦିନରେ ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ସହିତ ନିର୍ବାଚନରେ ସାମିଲ ହେବା ପାଇଁ ଜିଲ୍ଲାପାଳ ଡକ୍ଟର ଗାଭ୍ଲି ପରାଗ ହର୍ଷଦ ଭୋଟରମାନଙ୍କୁ ନିବେଦନ କରିଛନ୍ତି। ଜିଲ୍ଲାର ଆଇନ ଶୃଙ୍ଖଳା ସମ୍ପର୍କରେ ସୂଚନା ଦେଇଛନ୍ତି ରାଉରକେଲା ଜିଲ୍ଲା ପୋଲିସ ଡିଆଇଜି ଶ୍ରୀ ମିତ୍ରମାନ ମହାପାତ୍ର।
ଇଲେକ୍ସନ ପରିପ୍ରେକ୍ଷୀରେ ଆମେ ଏନ୍ଫୋର୍ସମେଣ୍ଟ ଆକ୍ଟିଭିଟିକୁ ସୁଦୃଢ଼ କରିଛୁ। ବର୍ତ୍ତମାନ ଆମେ ଗତକାଲି ଗୋଟେ ସମଗ୍ର ପୋଲିସ ଜିଲ୍ଲାରେ ଲିକର ରେଡ୍ କରିଥିଲୁ। ସେ ରେଡ୍ରେ ଆମେ 903 ଲିଟର ଫରେନ୍ ଲିକର ସିଜ୍ କରାଯାଇଛି ଏବଂ ତାର ଫରୱାର୍ଡ ଓ ବ୍ୟାକୱାର୍ଡ ଲିକେଜ୍ ଆମେ ଖୋଜିଛୁ। ବାୟର ସେଲର ଛଡ଼ା ଯଦି ସେ ଅନ୍ୟ ଗାଁରେ ସପ୍ଲାଇ ହେଉଛି ଭୋଟରଙ୍କୁ ଇନ୍ଫ୍ଲୁଏନ୍ସ କରିବା ପାଇଁ ଯଦି ବ୍ୟବସ୍ଥା ପ୍ରଚେଷ୍ଟା ଯଦି କିଏ ଲୋକ କରୁଛନ୍ତି ଆମେ ତା ପ୍ରତି ମଧ୍ୟ ଷ୍ଟ୍ରିକ୍ଟ ଲିଗାଲ ଆକ୍ସନ ନେବୁ। ତା ବ୍ୟତୀତ ଇଲେକ୍ସନ କମିଶନର କ୍ରାଇଟେରିଆ ଅଛି, ସେହି ହିସାବରେ ଫୋର୍ସ ଡିପ୍ଲୋୟମେଣ୍ଟ ହୋଇଛି। ବିଶେଷ କରି ମାଓ ଅଧ୍ୟୁଷିତ ଏରିଆରେ ଆମେ ସିଆର୍ପିଏଫ୍ ସିଏପିଏଫ୍ ଦ୍ୱାରା ଏବଂ ଆମର ଡିଭିଏଫ୍ ଦ୍ୱାରା ଅପରେସନ୍ସ ବି କରୁଛୁ ଏବଂ ଆଶା କରୁଛି ଇଲେକ୍ସନ ପିସ୍ଫୁଲି କଣ୍ଡକ୍ଟ ହୋଇପାରିବ।
ରାଉରକେଲାରୁ ଆକାଶବାଣୀ ସମାଜ ପାଇଁ ସଞ୍ଜୟ କୁମାର ଦାସ।
ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପୋଲିଂ ଅଧିକାରୀଙ୍କୁ ତାଲିମ ଦିଆଯାଇଛି। ନିର୍ବାଚନ ସମୟରେ ଇଭିଏମ୍ ପରିଚାଳନା ଓ ନିର୍ବାଚନ ସମ୍ବନ୍ଧୀୟ କାଗଜପତ୍ର କାର୍ଯ୍ୟ ପରିଚାଳନା ଉପରେ ପ୍ରଶିକ୍ଷଣ ଦିଆଯାଇଛି। ଏଥିରେ ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନ ଡାବୁଗାଁ ପାପଡ଼ାହାଣ୍ଡି ଓ କୋଷାଗୁମୁଡ଼ା ବ୍ଲକରୁ ମୋଟ 231 ଜଣ ପୋଲିଂ ଅଧିକାରୀ ତାଲିମ ନେଇଥିଲେ। ଏହି ତାଲିମ କାର୍ଯ୍ୟକ୍ରମରେ ପ୍ରିଜାଇଡିଂ ପ୍ରଥମ ପୋଲିଂ ଦ୍ୱିତୀୟ ପୋଲିଂ ତୃତୀୟ ପୋଲିଂ ଚତୁର୍ଥ ପୋଲିଂ ଓ ପଞ୍ଚମ ପୋଲିଂ ଅଧିକାରୀଙ୍କୁ ତାଲିମ ଦିଆଯାଇଥିଲା। ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଶୃଙ୍ଖଳିତ ଭାବେ ଜାଗର ଯାତ୍ରା ହୋଇଥିବାରୁ ଏପ୍ରିଲ 16 ତାରିଖରେ ହେବାକୁ ଥିବା ଅଶୋକାଷ୍ଟମୀ ରଥଯାତ୍ରା ନିମନ୍ତେ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ ଆଶା କରିଛନ୍ତି। ଏହିଦିନ ଭୋର 5ଟାରେ ମଙ୍ଗଳାରତୀ ଓ ଅବକାଶ କରି ସମୟ ଅନୁଯାୟୀ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହୋଇ ଅପରାହ୍ନ 3:30ରେ ରଥଟଣା ହେବ ବୋଲି ସ୍ଥିର କରାଯାଇଛି। ସେହିପରି 20 ତାରିଖରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ରୁକୁଣା ରଥଯାତ୍ରା ସମୟରେ ସମ୍ପୃକ୍ତ ବିଭାଗ କର୍ମଚାରୀ ନିଜ ନିଜର ଦାୟିତ୍ୱ ସମ୍ପନ୍ନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯିବ ବୋଲି ସୂଚନା ଦିଆଯାଇଛି। ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସ୍ପାଇସ୍ଜେଟ୍ ଝାରସୁଗୁଡ଼ାରୁ ଦିଲ୍ଲୀକୁ ଚଳାଚଳ କରୁଥିବା ସମସ୍ତ ବିମାନକୁ ଆଜିଠାରୁ ସମ୍ପୂର୍ଣ୍ଣ ରୂପେ ଅପସାରଣ କରିଛି। ଝାରସୁଗୁଡ଼ା ବିମାନ ବନ୍ଦରରୁ ସ୍ପାଇସ୍ଜେଟ୍ ତା'ର ବିମାନ ସେବା ବିଭିନ୍ନ ସେକ୍ଟରରୁ ବନ୍ଦ କରିବାରେ ଲାଗିଥିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ପାଇସ୍ଜେଟ୍ ରାଜ୍ୟକ୍ରମେ କୋଲକାତା ହାଇଦ୍ରାବାଦ ବେଙ୍ଗାଲୁରୁ ମୁମ୍ବାଇକୁ ବିମାନ ସେବା ବନ୍ଦ କରିସାରିଥିବା ବେଳେ ଏବେ ଦିଲ୍ଲୀକୁ ବିମାନ ସେବା ବନ୍ଦ କରିଛି। ସୂଚନାଯୋଗ୍ୟ ଗତ 2021 ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଝାରସୁଗୁଡ଼ା ବିମାନ ବନ୍ଦରରେ ଜାତୀୟ ସ୍ତରର ଉଡ଼ାଣ ପର୍ବ ଅବସରରେ ଝାରସୁଗୁଡ଼ାରୁ ବିଭିନ୍ନ ସ୍ଥାନକୁ ବିମାନ ସେବା ଆରମ୍ଭ କରିଥିଲେ। ବିହାରର ପାଟନାଠାରେ ଚାଲିଥିବା ଦୁଇଦିନିଆ ଖେଲୋ ଇଣ୍ଡିଆ ଜୁନିୟର ମହିଳା ସୁଇମିଂ ସିରିଜ୍ ଜୋନ୍ 4 ଓଡ଼ିଶାର ଖେଳାଳିଙ୍କୁ 53 ପୁରସ୍କାର ମିଳିଛି। ସମୁଦାୟ 100 ବର୍ଗରେ ପ୍ରତିଯୋଗିତା ହୋଇଥିବାବେଳେ ଓଡ଼ିଆ ଖେଳାଳି 53 ବର୍ଗରେ ପୁରସ୍କାର ହାସଲ କରିଛନ୍ତି। ପ୍ରଥମ ଉଦ୍ଘାଟନୀ ଦିବସରେ 50 ପୁରସ୍କାର ମଧ୍ୟରୁ ଓଡ଼ିଶାକୁ 26 ପୁରସ୍କାର ମିଳିଥିବାବେଳେ ଗତକାଲି ଉଦ୍ଯାପନୀ ଦିବସରେ 27 ପୁରସ୍କାର ମିଳିଛି। ରାଜ୍ୟରେ ଗତ କିଛିଦିନ ହେବ ଗ୍ରୀଷ୍ମ ପ୍ରକୋପ ବୃଦ୍ଧି ପାଇଥିବା ବେଳେ ଆଜି ସକାଳେ ରାଜ୍ୟର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଏବଂ କାଳବୈଶାଖୀର ପ୍ରଭାବରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଏହାସହ ପାଗ ମେଘୁଆ ରହିଛି। ଏହାର ପ୍ରଭାବରେ ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ 2-4 ଡିଗ୍ରୀ ଯାଏଁ ଦିନ ତାପମାତ୍ରା ହ୍ରାସ ପାଇପାରେ। ସମ୍ବାଦ ଶେଷ ପୂର୍ବରୁ ପୁଣିଥରେ ମୁଖ୍ୟ ସମ୍ବାଦ। ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଭାରତ ରତ୍ନରେ ସମ୍ମାନିତ କଲେ ରାଷ୍ଟ୍ରପତି। ଦେଶର ବିଭିନ୍ନ ସ୍ଥାନରେ ଆଜି ପାଳିତ ହେଉଛି ଇଷ୍ଟର ପର୍ବ। ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ 2 ତାରିଖଠାରୁ ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ସକାଳ ପାଠପଢ଼ା ନେଇ ସରକାରଙ୍କ ନିଷ୍ପତ୍ତି ଏବଂ ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା 2-4 ଡିଗ୍ରୀ ଯାଏଁ ହ୍ରାସ ପାଇବା ନେଇ ପାଣିପାଗ ବିଭାଗର ସୂଚନା।